ଏକାଙ୍କିକା ସେନାପତିର ତୃତୀୟ ଅଙ୍କର ଚତୁର୍ଥ ଭାଗ। ମାଦଳ କାହାଳି ବାଜିଲା, ହୁସିଆର ହୁସିଆର, ତଫାତ ତଫାତ, ମହାରାଣୀ ପୁତ୍ର ଧରଣୀଧର ଦରବାରକୁ ବିଜେ କରୁଛନ୍ତି, ଛାଟିଆ ଘୋଷଣା କରୁଥିଲା। ପେସ୍କାର, ହଜୁର ନନ୍ଦପୁର ପ୍ରଧାନର ବିଚାର ହେଉ, ସେ ଏଠି ହାଜର ଅଛି, ତା ଉପରେ ଛାମୁଙ୍କ ଦରବାରରୁ ଚାରିଗଣ୍ଡା ଖାସି ଆଉ ଦଶମହଣ ଚାଉଳର ମାଗଣ ହୋଇଥିଲା, ପ୍ରଧାନ କିଛି ଦେଲା ନାହିଁ। ଧରଣୀଧର, ଆମର ହୁକୁମ ହେଲା ଯାଅ, ତାର ଘରଦ୍ୱାର ସବୁ ଲୁଟି ନିଅ, ପଛେ ଯାହା ବିଚାର ହେବ। ଫକୀରମୋହନ ସେନାପତି କାହିଁ, ଯାଅ ଦରବାରକୁ ତାକୁ ଧରି ଆଣ, ଆଗେ ତାର ବିଚାର ସରୁ। ମିଳିତ ସ୍ୱର, ଟାଙ୍ଗିଆରେ ତାର ଗଣ୍ଡି ମୁଣ୍ଡ ଦୁଇଗୋଡ଼ କରିଦେବା, ବିଚାରଟା ଆଉ କ'ଣ ହେବ। ଧରଣୀଧର, ଚୁପ୍ ଚୁପ୍ ହ ସମସ୍ତେ, ଏ ହେଉଛି ଧର୍ମ ଦରବାର, ବିନା ବିଚାରରେ କାହାକୁ ଦଣ୍ଡ ଦିଆଯିବ ନାହିଁ। ଫକୀରମୋହନଙ୍କର ପ୍ରବେଶ, ଫକୀରମୋହନ ବାବୁ ଆଜି ଏ ଭୂୟାଁ ଦରବାରରେ ତୁମର ବିଚାର ହେବ, ଏବେ ତୁମର କ'ଣ କହିବାର ଅଛି। ଫକୀରମୋହନ, କହିବେ ଆଉ କ'ଣ ଆଜ୍ଞା, ମୋତେ ମ୍ୟାନେଜରରେ ରଖିବେ ତ ରହିବି, ନହେଲେ ବାଟେ ବାଟେ ଗାଁକୁ ବାହାରିଯିବି, ଆଉ ରଜା ଘରେ ମ୍ୟାନେଜରି କେବେ କରିବି ନାହିଁ। ଧରଣୀଧର, କିରେ ଭୂୟାଁ ମାନେ କ'ଣ କହୁଛ। ପ୍ରଥମ ଭୂୟାଁ, ନାଇଁ ନାଇଁ, ଏ ଲୋକକୁ ମ୍ୟାନେଜର ରଖାଯିବ ନାହିଁ, ଏ ହେଲା ରାଜାଙ୍କ ତରଫିଆ ଲୋକ। ଦ୍ୱିତୀୟ ଭୂୟାଁ, ବିଚିତ୍ରାନନ୍ଦ ମୋତେ ସକାଳୁ ସଞ୍ଜ ଯାଏ ଭୋକିଲା ରଖି ପଥର ଖୋଳାଉଥିଲା, ସେ କଥା କ'ଣ ଆମେ ଭୁଲିଗଲୁଣି। ତୃତୀୟ ଭୂୟାଁ, ରଜାଘର ଛାଟିଆ ପରା ମୋ ପିଠିରେ ନୋଳା ଫଟେଇ ଦେଇଥିଲା, ସେ କଥା କିଏ ଭୁଲିବ। ଫକୀରମୋହନ, ହଁ ଯେ, ମୁଁ କ'ଣ କହୁଛି କି, ଏବେ ସେଇ ବିଚିତ୍ରାନନ୍ଦଙ୍କୁ ଧରି ଏ ଦରବାରକୁ ବିଚାର ପାଇଁ ନ ଆଣିଲେ ଆମେ ଆଉ କି ରାଜଗୀ କରିବା। ମିଳିତ କଣ୍ଠ, ଠିକ୍ କହିଲା ଠିକ୍ କହିଲା। ଧରଣୀଧର, କିଏ ଅଛି ରେ ପାଖ ଲୋକ, ଖଣ୍ଡେ ପିଙ୍କା ଆଣ ତ। ଫକୀରମୋହନ, ଏ କି କଥା ଆଜ୍ଞା, ଏଇ ପାନ ନବା ହୁଅନ୍ତୁ, କେନ୍ଦୁଝର ରାଜା ଯେମିତି ପାନ ଖାଆନ୍ତି, ମହାରାଣୀଙ୍କ ପୁତ୍ର ଆମର ସେମିତି ପାନ ଖାଇବେ, ପାନ ନ ଖାଇଲେ କି ରଜା। ମିଳିତ କଣ୍ଠ, ହଁ ପାନ ନ ଖାଇଲେ କି ରଜା। ଧରଣୀଧର, ବାହ, ଏ ପାନ ବେଶ ଲାଗୁଛି ତ, ପ୍ରଧାନମାନଙ୍କୁ ଖବର ଦିଅ ପେସ୍କାର, ଆମ ପାଇଁ ସାଙ୍ଗେ ସାଙ୍ଗେ ପାନ ଗୁଆ ମଗାଇଦେବେ। ପେସ୍କାର, ଏ ଅରଣ୍ୟ ଭିତରେ ପାନ କେଉଁଠୁ ମିଳିବ ଛାମୁ। ଫକୀରମୋହନ, କି ମହାରାଣୀଙ୍କ ପୁତ୍ର ପାଇଁ ପାନ ମିଳିବ ନାହିଁ, ମୋ ପାଖରେ ତ ଏବେ ପାନ ଗୁଆ ଅଛି, ସରିଗଲେ ମୋ ପାଇକକୁ ଆଉ ପାନ ଗୁଆ ପାଇଁ ପଠାଇଦେବି ନାହିଁ। ଧରଣୀଧର, ଠିକ୍ ଠିକ୍, ହଉ ଆଉ ଖଣ୍ଡେ ପାନ ଆଣ। ଆରେ ବୁଝିଲେର ପିଲେ, ଜଣେ ବୁଦ୍ଧିଆ ଲୋକ ମୋ ପାଖରେ ନ ରହିଲେ ଏତେ ବଡ଼ ରାଜ୍ୟ ଚଳିବ କେମିତି। ମିଳିତ କଣ୍ଠ, ସତ କଥା ସତ କଥା। ଧରଣୀଧର, ତାହେଲେ ଫକୀରମୋହନ ବାବୁ ତୁମକୁ ଆଜିଠାରୁ ମ୍ୟାନେଜର ପଦରେ ରଖାଗଲା, କ'ଣ କହୁଛ। ଫକୀରମୋହନ, ମୁଁ ତ ଆଜ୍ଞା ସେଇଆ କହୁଥିଲି। ଧରଣୀଧର, ବେଶ, ଏବେ ତୁମକୁ ତିନୋଟି କଥା ପାଇଁ ହୁକୁମ ଦିଆଯାଉଛି। ଏକରେ, ଆମ ପାଇଁ ଯେତେ ଜଲ୍ଦି ପାର ପାନଗୁଆ ମଗେଇ ଦିଅ। ଦୁଇରେ, ବିଚିତ୍ରାନନ୍ଦକୁ ଯେ କୌଣସି ମତେ ଏଠାକୁ ଧରାଇ ଆଣ। ତିନିରେ, ଗଡ଼ ଲୁଟ୍ କରି ରଜାର ଗନ୍ତାଘର ସବୁ ଟଙ୍କା ସୁନା ଆମ ଗନ୍ତାଘରକୁ ବହି ଆଣିବାର ବନ୍ଦୋବସ୍ତ କର। ଦ୍ୱିତୀୟ ଭୂୟାଁ, ଖାଲି ମାଲମତା କାହିଁକି, ଯେତେ ଜେମା ରାଣୀ ପୋଇଲି ପରିବାର ଅଛନ୍ତି ସମସ୍ତେ ଆସିବେ, ଧନୁର୍ଜୟ ଭଞ୍ଜତା ଆଉ କେନ୍ଦୁଝରର ରଜା ନୁହେଁ, ରଜା ହେଉଛନ୍ତି ମହାରାଣୀ ପୁତ୍ର, ଧରଣୀ ପୁତ୍ର, ଧରଣୀଧର ଭୂୟାଁ। ମିଳିତ କଣ୍ଠ, ଠିକ୍ କହିଲା ଠିକ୍ କହିଲା। ଫକୀରମୋହନ, ଗଳା ସଫା କରି କାଶି, ଛାମୁରୁ ହୁକୁମ ହେଲେ ଗୋଟେ କଥା କହନ୍ତି। ଧରଣୀଧର, ହଁ ଆମେ ଛାମୁ ହୁକୁମ କରୁଛୁ, କୁହ କୁହ। ଫକୀରମୋହନ, ମଣିମା, ଏସବୁ ହେଲା ରାଜନୀତି, ରାଜାମାନେ ତ ଶାସନ କରନ୍ତି, ଲଢ଼େଇ କରନ୍ତି, କୌଶଳରେ ରାଜ୍ୟ ଜିଣନ୍ତି, ତାର ଉପାୟମାନ ଶାସ୍ତ୍ରମାନଙ୍କରେ ଲେଖା ଅଛି, ସେଇ ପାଠ ଅନୁସାରେ କାମ କଲେ ସବୁ କଥା ହାତେ ହାତେ ଫଳିଯାଏ। ମିଳିତ କଣ୍ଠ, ସତ କଥା ସତ କଥା। ଧରଣୀଧର, ତାହେଲେ ଶାସ୍ତ୍ର କ'ଣ କହୁଛି। ଫକୀରମୋହନ, ମଣିମା, ଶାସ୍ତ୍ର କହିଲା କି, ସହସା ବିଦଧତି ନ କ୍ରିୟାନ, ବୋଇଲା ଯାହା କରିବ ଭାବି ଚିନ୍ତି କରିବ, ଜଲ୍ଦି ଜଲ୍ଦି ତରବରରେ କିଛି କରିବ ନାହିଁ, ତାପରେ ଅମାବାସ୍ୟା ତିଥିରେ ଜୟଯାତ୍ରା ପାଞ୍ଜିରେ ନିଷିଦ୍ଧ। ଧରଣୀଧର, ଠିକ୍ କଥା ଠିକ୍ କଥା, ତରବର ହୋଇ କିଛି କାମ କରିବା ଉଚିତ ନୁହେଁ, ହଉ ଧୀରେ ସୁସ୍ଥେ ଭାବି ଚିନ୍ତି କରିବା, ଅମାବାସ୍ୟା ତିଥିରେ ଯଦି ଘଡ଼ି ବେଳ ଠିକ୍ ନାହିଁ ତାହେଲେ ପାଞ୍ଜି ଦେଖି ବାହାରିବା, ତୁମେ ଭଲ ମ୍ୟାନେଜର। ଫକୀରମୋହନ, ଆଜ୍ଞା, ମହାରାଜାଙ୍କ ଗନ୍ତାଘରେ ଢେର ଟଙ୍କା ଅଛି, ସେସବୁକୁ ବହି ଆଣିବାକୁ ହେବ, ନ ଆଣିଲେ ଏତେ ବଡ଼ ଦରବାର ରାଜଗୀ ଚଳିବ କେମିତି। ମିଳିତ କଣ୍ଠ ସତ୍ କହିଲା, ସତ୍ କହିଲା ଫକୀରମୋହନ। ହେଲେ କଥା କ'ଣ କି, ଗଡ଼ ଭିତରେ ପାଚିରି ମୂଳରେ 200-300 ପାଇକ ବନ୍ଧୁକ ଧରି ସବୁବେଳେ ଖାଡ଼ା ଖାଡ଼ା ପହରା ଦେଉଥାନ୍ତି। ସେମାନେ ଯଦି ଥରେ ବନ୍ଧୁକ ଫୁଟାଇ ଦେବେ ତାହେଲେ 500 ଲୋକ ଏକାବେଳକେ ଧୂଳି ପରି ଉଡ଼ିଯିବେ। ସର୍ଦ୍ଦାରମାନେ ତ ଆଗରେ ଥିବେ, ସେମାନେ ଆଗ ମାରା ଖାଇବେ। ଜଣେ ଭୂୟାଁ, ଏ ସର୍ଦ୍ଦାରମାନେ ଆଗ ମାରା ପଡ଼ିବେ, ତେବେ କ'ଣ କରାଯିବ ଫକୀରମୋହନ? ହେଲେ କେଉଁ କଥାକୁ ଉପାୟ ଖଞ୍ଜା ନାହିଁ। ଆଜ୍ଞା, ଡିନାମାଇଟ୍ ବୋମା ବୋଲି ଗୋଟେ ପଦାର୍ଥ ଅଛି, ଆମେ ଗଡ଼ ପଛପଟ ପର୍ବତ ଉପରେ ଲୁଚି ବସି ସେଇଥିରୁ ଗୋଟିଏ ପକାଇଦେବା ଯେ ଗଡ଼ ପାଚେରି ଆଉ ତା ମୂଳରେ ଯେତେ ପାଇକ ଥିବେ ସମସ୍ତେ ଧୂଳି ହୋଇ ଉଡ଼ିଯିବେ। ସେଥିରୁ ଆମର 20-25 ଦରକାର। ଦେଖିଲ ରେ ପିଲେ, ଦେଖ ଆମେ କେମିତି ହୁସିଆର ଲୋକ ମ୍ୟାନେଜର ରଖିଛୁ। ଖାସା ଉପାୟ, ତାହେଲେ ସେଇ ବୋମା ନେଇ ଆସ, ତାପରେ ପାଞ୍ଜି ଦେଖି ବାହାରିବା। ଫକୀରମୋହନ, ହେଲେ ଛାମୁ, ସେ ପଦାର୍ଥ ତ ଏଠି ମିଳିବ ନାହିଁ, କଲିକତା ଲୋକ ଯାଇ କିଣି ଆଣୁ, ସେଥିପାଇଁ ଢେର ଟଙ୍କା ଲାଗିବ। ଧରଣୀଧର, କେତେ ଟଙ୍କା? ଫକୀରମୋହନ, କେତେ ଟଙ୍କା ଆଉ, ଏଇ 1000 ଖଣ୍ଡେ ଦରକାର। ଧରଣୀଧର, ଏତେ ଟଙ୍କା ତ ଆମ ପାଖରେ ନାହିଁ, ତାହେଲେ କ'ଣ କରାଯିବ? ଫକୀରମୋହନ, ହଜୁର, ଛାମୁ ରାଜା, ରାଜାଙ୍କୁ ଖୋଜା ଅପୂର୍ବ ଆମେ ବଡ଼ ବଡ଼ ପ୍ରଜାମାନଙ୍କ ଉପରେ ଟଙ୍କା ପାଇଁ ପରୱାନା ଜାରି କରିଦେବା। 1000 ପରୱାନା ଲେଖାଯିବ, ତା ଉପରେ ଛାମୁ ମହାରାଣୀ ପୁତ୍ର ଧରଣୀଧର ସନ୍ତକ କରିବେ। ଟଙ୍କା ଆଦାୟ ହେଲେ ଲୋକ ଯାଇ କଲିକତାରୁ ଡିନାମାଇଟ୍ ବୋମା କିଣି ଆଣିବ, ସେତେବେଳକୁ ପାଞ୍ଜିରେ ବି ଭଲ ତିଥି ଆସିଯାଇଥିବ। ମିଳିତ କଣ୍ଠ, ସତ୍ କହିଲା, ସତ୍ କହିଲା ଧରଣୀଧର। ହଉ, ଏବେ ତୁମେ ଆମ ପାଇଁ ଜଲ୍ଦି ପାନଗୁଆ ମଗେଇଲ। ହଜୁର, ସେଥିରେ ଆଉ କ'ଣ ଡେରି କରିବାକୁ ଅଛି? ମୁଁ ଆଜି ମୋ ପାଇକକୁ 100 ଖଣ୍ଡେ ପାନ ଆଉ 200 ଗୁଆ ପାଇଁ ଭଦ୍ରକର ଭୋଳାନାଥ ଖମାରିଆ ପାଖକୁ ପଠାଇ ଦେଉଛି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଏକାଙ୍କିକା ସେନାପତିର ତୃତୀୟ ଅଙ୍କର ଚତୁର୍ଥ ଭାଗ। ରହିଲୁ, ନମସ୍କାର।